ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଲୋକସଭା କ୍ଷେତ୍ର ପାଇଁ ଆସନ୍ତାକାଲି ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ପଞ୍ଚାୟତରାଜ ସଂସ୍ଥାଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ଦେଶରେ ପାଳିତ ହେଉଛି ଜାତୀୟ ପଞ୍ଚାୟତରାଜ ଦିବସ। ସମ୍ଭଲପୁର ଜିଲ୍ଲାରେ ଆସନ୍ତା ମାସ 10 ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ଏବଂ ରାଜ୍ୟରେ ଆଉ 4 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। 4-6 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ଅନୁମାନ କଲା ପାଣିପାଗ ବିଭାଗ। ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି। ଏହି ପର୍ଯ୍ୟାୟରେ ଓଡ଼ିଶା ସମେତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 96ଟି ଲୋକସଭା ଆସନ ପାଇଁ ମତଦାନ ହେବ। ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ମଇ ମାସ 13 ତାରିଖରେ ଭୋଟ୍ ନିଆଯିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଆସନ୍ତା 26 ତାରିଖ ଶୁକ୍ରବାର ଦିନ 12ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 99 ଲୋକସଭା ଆସନରେ ଭୋଟ୍ ନିଆଯିବ। ସକାଳ 7ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଚାଲିବ। ଦେଶରେ ପଞ୍ଚାୟତରାଜ ସଂସ୍ଥାଗୁଡ଼ିକୁ ଅଧିକ ସଶକ୍ତ କରିବା ସହିତ ଜନସାଧାରଣଙ୍କୁ ବିକାଶମୂଳକ କାର୍ଯ୍ୟରେ ଭାଗିଦାରୀ କରିବା ନେଇ ଦେଶରେ ଆଜି ଜାତୀୟ ପଞ୍ଚାୟତରାଜ ଦିବସ ପାଳନ କରାଯାଉଛି। କ୍ଷମତାର ବିକେନ୍ଦ୍ରୀକରଣ କରି ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ 1992 ମସିହାରେ 73ତମ ସମ୍ଭିଧାନ ସଂଶୋଧନ ଅଧିନିୟମ ଜରିଆରେ ପଞ୍ଚାୟତରାଜ ବ୍ୟବସ୍ଥା ସୃଷ୍ଟି କରାଯାଇଥିଲା। 1993 ମସିହା ଏପ୍ରିଲ 24 ତାରିଖରୁ ଏହା କାର୍ଯ୍ୟକାରୀ ହୋଇଥିଲା। ଦେଶରେ ପଞ୍ଚାୟତରାଜ ବ୍ୟବସ୍ଥାର ତଦାରଖ ପାଇଁ 2004 ମସିହା ମଇ ମାସ 27 ତାରିଖରୁ ସ୍ୱତନ୍ତ୍ର ପଞ୍ଚାୟତରାଜ ମନ୍ତ୍ରଣାଳୟ ଗଠନ କରାଯାଇଥିଲା। 2010 ମସିହା ଏପ୍ରିଲ 24 ତାରିଖରୁ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚାୟତରାଜ ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ଜନସାଧାରଣଙ୍କୁ ଏକ ଉନ୍ନତମାନର ଜୀବନଧାରଣ ଯୋଗାଇଦେବା ତଥା ଦେଶର ଗ୍ରାମାଞ୍ଚଳକୁ ତୃଣମୂଳ ସ୍ତରରେ ରୂପାନ୍ତରଣ କରିବା ପ୍ରକ୍ରିୟାରେ କର୍ତ୍ତବ୍ୟରତ ପ୍ରତ୍ୟେକ ବ୍ୟକ୍ତିଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ରାଜ୍ୟପାଳ ରଘୁବର ଦାସ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ପଞ୍ଚାୟତରାଜ ଗଣତନ୍ତ୍ରର ଏକ ଶକ୍ତିଶାଳୀ ସ୍ତମ୍ଭ, ଗାଁର ସ୍ୱପ୍ନକୁ ପୂରଣ କରି ସ୍ୱରାଜ ସ୍ଥାପିତ କରାଯାଇପାରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଗାଁଗୁଡ଼ିକୁ ବିକାଶ ପଥରେ ପରିଚାଳିତ କରିବାରେ ପଞ୍ଚାୟତରାଜ ବ୍ୟବସ୍ଥାର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଅବସରରେ ଶୁଭକାମନା ଜଣାଇଛନ୍ତି। ପଞ୍ଚାୟତ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ସଂଲଗ୍ନ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଗାଁଗୁଡ଼ିକର ଉନ୍ନତିରେ ପଞ୍ଚାୟତଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଆସନ୍ତା ମଇ 25 ତାରିଖରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସମ୍ଭଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଇଭିଏମ୍ଗୁଡ଼ିକୁ ସମସ୍ତ ନିର୍ବାଚନ ମଣ୍ଡଳୀର ଷ୍ଟ୍ରଙ୍ଗରୁମ୍କୁ ପଠାଯାଇଛି। ରିଟର୍ଣ୍ଣିଂ ଅଫିସରଙ୍କ ତତ୍ତ୍ୱାବଧାନରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ନେଇ ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଶେଷ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଇବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସୀମାଗୁଡ଼ିକରେ ଯାଞ୍ଚ କରାଯାଉଛି। ଏ ସମ୍ପର୍କରେ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହନ୍ତି,
ଏବେ 29 ଏପ୍ରିଲରୁ ଆମର ନମିନେସନ ଫାଇଲ ଆରମ୍ଭ ହେବ, ସେଥିପାଇଁ ଆମର ପ୍ରଶାସନିକ ତୟାରି ସବୁ ହେଇଛି। ଫର୍ଷ୍ଟ ରାଣ୍ଡମାଇଜେସନ ଅଫ୍ ଇଭିଏମ୍ ମାନେ ଯେଉଁଥିରୁ ଜିଲ୍ଲା ନିର୍ବାଚନ ଅଧିକାରୀ ତରଫରୁ ସେ ସବୁ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଇଭିଏମ୍ ଅଲରେଡି ପଳାଇଯାଇଛି। ତ ଏବେ ସବୁ ଇଭିଏମ୍ ଗୁଡ଼ାକ ରିଟର୍ଣ୍ଣିଂ ଅଫିସର ତାଙ୍କର ଷ୍ଟ୍ରଙ୍ଗ ରୁମ୍ରେ ଅଛି, ଇଟ୍ ଇଜ୍ ରେଡି ଟୁ ବି ୟୁଜ୍ ଫର୍ ଇଲେକ୍ସନ ପର୍ପସ୍। ଜିଲ୍ଲାରେ ଟୋଟାଲ 948 ପୋଲିଂ ଷ୍ଟେସନ ଆମର ତିଆରି ହୋଇଛି। ସବୁ ଜାଗାରେ ବେସିକ ଇନଫ୍ରାଷ୍ଟ୍ରକ୍ଚର ଫାସିଲିଟିଜ୍ ଅଲରେଡି ଆମେ ଏନ୍ସ୍ୟୋର କରିସାରିଛୁ। ଆମର ଯେଉଁ ବିଏଲ୍ଓ ମାନେ ଅଛନ୍ତି, ବିଏଲ୍ଓ ଆଉ ବିଏଲ୍ଓ ସୁପରଭାଇଜର ମାନେ, ସେମାନେ ଘର ଘର ଯାଇକରି ଏବେ ଆୱେରନେସ୍ କ୍ୟାମ୍ପେନ୍ କରୁଛନ୍ତି ଇଲେକ୍ସନ ବିଷୟରେ। ଆଉ ଏ ଛଡ଼ା ସେମାନେ ଯେଉଁ ଆମର ପିଡବ୍ଲ୍ୟୁଡି ଭୋଟର ଆଉ 85+ ସୁପର ସିନିୟର ସିଟିଜେନ୍ ଯାହାଙ୍କ ପାଇଁ ହୋମ୍ ଭୋଟିଂର ଏଥିରେ ସୁବିଧା ଅଛି, ସେମାନଙ୍କୁ ସେ ଫର୍ମ 20 ଡିଷ୍ଟ୍ରିବ୍ୟୁସନ୍ ତାଙ୍କର ଏବେ ଚାଲିଛି।
କନ୍ଧମାଳ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଆସନ୍ତା ମଇ ମାସ 20 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମତଦାନ ପାଇଁ ଆସନ୍ତା ଶୁକ୍ରବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇବ। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ସଂକ୍ରାନ୍ତୀୟ ଆଦର୍ଶ ଆଚରଣ ବିଧି ପାଳନ ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କର ଏକ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ବାଚନ ସଂକ୍ରାନ୍ତୀୟ ମାର୍ଗଦର୍ଶିକା, ଆଦର୍ଶ ଆଚରଣ ବିଧି ସମେତ ଅନ୍ୟ କେତେକ ମୁଖ୍ୟ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ଭଲପୁର ଜିଲ୍ଲାରେ ଆସନ୍ତା ମଇ ମାସ 10 ତାରିଖରେ ଚଳିତ ବର୍ଷର ରବିଧାନ ସଂଗ୍ରହ କରାଯିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପଭି ହୋଇଛି। ଜିଲ୍ଲାରେ ଧାନ ସଂଗ୍ରହ ପାଇଁ 61ଟି ମଣ୍ଡି ଖୋଲାଯିବ। 15,000ରୁ ଉର୍ଦ୍ଧ୍ୱ ଚାଷୀ ଧାନ ବିକିବା ପାଇଁ ନାମ ପଞ୍ଜିକରଣ କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମଣ୍ଡିରେ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ସହ ଆବଶ୍ୟକ ପଡ଼ିଲେ ଡାକ୍ତରଙ୍କୁ ନିୟୋଜିତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଧାନ କିଣା ସକାଳ 6ଟାରୁ ଦିନ 11ଟା ପର୍ଯ୍ୟନ୍ତ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ସୁବର୍ଣ୍ଣପୁରଠାରେ ଦଳର ନିର୍ବାଚନ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ସହିତ ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ସୁବର୍ଣ୍ଣପୁର ଗସ୍ତ ଶେଷ କରି ଶ୍ରୀ ଶାହା ଭୁବନେଶ୍ୱରରେ ପହଞ୍ଚବେ ଏବଂ ସେଠାରେ ଦଳୀୟ ନେତୃବୃନ୍ଦଙ୍କ ସହ ନିର୍ବାଚନ ସ୍ଥିତି ନେଇ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ ସଂରକ୍ଷିତ ଲୋକସଭା ଆସନ ଅଧୀନରେ 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ଆସନ୍ତା ମଇ ମାସ 20 ତାରିଖରେ ଲୋକସଭା ଆସନ ସମେତ ଏହା ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକ ପାଇଁ ଭୋଟ୍ ଗ୍ରହଣ କରାଯିବ। ଆସନ୍ତାକାଲି ବିଧିବଦ୍ଧ ଭାବେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ। ଆମ ସମ୍ଭାଦଦାତା ସଞ୍ଜୟ କୁମାର ଦାସଙ୍କ ସୂଚନା ଅନୁସାରେ ପ୍ରତ୍ୟେକ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ।
ସୁନ୍ଦରଗଡ଼ ସଂରକ୍ଷିତ ଲୋକସଭା ଆସନ ମଧ୍ୟରେ ରହିଛି 7ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ। ଆସନ୍ତା ମଇ 20 ତାରିଖରେ ଏଠାରେ ଲୋକସଭା ଆସନ ସମେତ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିସାରିଥିବା ବେଳେ ଆଉ କେତେକ ପ୍ରାର୍ଥୀଙ୍କର ନାମ ଦଳ ପକ୍ଷରୁ ଘୋଷଣା କରାଯିବ। ମର୍ଯ୍ୟାଦାପୂର୍ଣ୍ଣ ରାଉରକେଲା ବିଧାନସଭା ଆସନରେ ବର୍ତ୍ତମାନ ମନ୍ତ୍ରୀ ଶାରଦା ନାୟକ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି କଂଗ୍ରେସ ଦଳ ପକ୍ଷରୁ ବୀରେନ୍ଦ୍ରନାଥ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ 117ଟି ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ କରାଯିବ। ସୁନ୍ଦରଗଡ଼ ସଂରକ୍ଷିତ ବିଧାନସଭା ଆସନ ତଫସିଲଭୁକ୍ତ ଉପଜାତି ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଏହି ଆସନରେ ମଧ୍ୟ ଚଳିତଥର ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ। ଚଳିତ ନିର୍ବାଚନରେ 296ଟି କେନ୍ଦ୍ରରେ ଭୋଟ୍ ଗ୍ରହଣ କରାଯିବ। ବିଜେପିରୁ ପୁଣିଥରେ କୁସୁମପେଟ ପ୍ରାର୍ଥୀ ହୋଇଥିଲା ବେଳେ ବିଜେପି ପୁଣିଥରେ ଯୋଗେଶ ସିଂ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟତମ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ରାଜରାମପୁର। ଏହି ସଂରକ୍ଷିତ ଆସନ ତଫସିଲଭୁକ୍ତ ଉପଜାତି ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ। ଏଠାରେ ମୋଟ ଭୋଟ୍ ଗ୍ରହଣ କେନ୍ଦ୍ର ସଂଖ୍ୟା 274। ଚଳିତଥର ଏଠାରେ ମଧ୍ୟ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ। ଚଳିତ ନିର୍ବାଚନ
ଆସନ୍ତା ସାଧାରଣ ନିର୍ବାଚନକୁ ଅଧିକ ଶୃଙ୍ଖଳିତ ଓ ପ୍ରଭାବୀ କରିବା ଉଦ୍ଦେଶ୍ୟରେ ଦେବଗଡ଼ ଜିଲ୍ଲାରେ ଯୁବ ଭୋଟରମାନଙ୍କର ମତଦାନ ହାର ବଢ଼ାଇବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ 18 ବର୍ଷରୁ ଉର୍ଦ୍ଧ୍ୱ ଯୁବକ ଯୁବତୀମାନଙ୍କୁ ଆଗାମୀ ମଇ ମାସ 25 ତାରିଖରେ ହେବାକୁ ଥିବା ନିର୍ବାଚନରେ ମତଦାନ କରିବାକୁ ଉତ୍ସାହିତ କରାଯିବା ସହ ସଚେତନ କରାଯାଇଛି। ଦେବଗଡ଼ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ବଜାୟ ରଖିବା ସହିତ ମତାଧିକାର ସାବ୍ୟସ୍ତ କରିବାକୁ ସଂକଳ୍ପ ନେଇଥିଲେ। କୋରାପୁଟ ଲୋକସଭା ଆସନ ସମେତ କୋରାପୁଟ, ଲକ୍ଷ୍ମୀପୁର ଓ ପଟାଙ୍ଗୀ ବିଧାନସଭା ଆସନ ସକାଶେ ବିଜେପି ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି। କୋରାପୁଟ ସଂସଦୀୟ ଆସନ ପାଇଁ କାଳିରାମ ମାଝି, କୋରାପୁଟ ବିଧାନସଭା ଆସନ ପାଇଁ ରଘୁରାମ ମାଛ, ଲକ୍ଷ୍ମୀପୁର ଆସନ ପାଇଁ କୈଳାସ କୁଲେସିଆ ଓ ପଟାଙ୍ଗୀ ବିଧାନସଭା ଆସନ ପାଇଁ ଚୈତନ୍ୟ ନନ୍ଦିବାଲି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। କେନ୍ଦୁଝର ଜିଲ୍ଲାର 3ଟି ବନାଞ୍ଚଳରେ 360ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଛି ବୋଲି କେନ୍ଦୁଝର ଡିଏଫ୍ଓ କହିଛନ୍ତି। ଚମ୍ପୁଆ ରେଞ୍ଜରେ 80ଟି, କେନ୍ଦୁଝର ସଦରରେ 55ଟି ଏବଂ ବାଂଶପାଳ ରେଞ୍ଜରେ 17ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ଗତ ଏକ ସପ୍ତାହ ମଧ୍ୟରେ ଏହି ଅଞ୍ଚଳରେ ଅଧିକ ପରିମାଣର ଜଙ୍ଗଲରେ ନିଆଁ ଲାଗିଥିବା କର୍ତ୍ତୃପକ୍ଷ କହିଛନ୍ତି। ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲାର 15 ଜଣ ଶିଶୁଙ୍କର ଉତ୍ତମ ହୃଦ୍ରୋଗ ଚିକିତ୍ସା ପାଇଁ କୋଲକାତା ପଠାଯାଇଛି। କଣ୍ଟାମାଳ ବ୍ଲକର 7ଜଣ ଶିଶୁଙ୍କ ସମେତ ବୌଦ୍ଧ ଏବଂ ହରଭଙ୍ଗା ବ୍ଲକର 8ଜଣ ଶିଶୁଙ୍କୁ ଚିକିତ୍ସା ନିମନ୍ତେ କୋଲକାତାର ରବୀନ୍ଦ୍ରନାଥ ଟାଗୋର ହୃଦ୍ରୋଗ ଚିକିତ୍ସାଳୟକୁ ପଠାଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱରରେ ଆଜି ସର୍ବାଧିକ ତାପମାତ୍ରା 43.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ରାଜ୍ୟ ରାଜଧାନୀରେ ଆଜି ସବୁଠାରୁ ଉତ୍ତପ୍ତ ସହର ଥିଲା। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବ। କେତେକ ସ୍ଥାନରେ ତାପମାତ୍ରା 4ରୁ 6 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ବ୍ରହ୍ମପୁର କଳାହାଣ୍ଡି ନବରଙ୍ଗପୁର ଏବଂ କୋରାପୁଟ ଲୋକସଭା କ୍ଷେତ୍ର ପାଇଁ ଆସନ୍ତାକାଲି ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ। ପଞ୍ଚାୟତରାଜ ସଂସ୍ଥାଗୁଡ଼ିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ଦେଶରେ ପାଳିତ ହେଉଛି ଜାତୀୟ ପଞ୍ଚାୟତରାଜ ଦିବସ। ସମ୍ଭଲପୁର ଜିଲ୍ଲାରେ ଆସନ୍ତା ମାସ 10 ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ଏବଂ ରାଜ୍ୟରେ ଆଉ 4 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। 4-6 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ଅନୁମାନ କଲା ପାଣିପାଗ ବିଭାଗ।